ଜନହିତବାଣୀଙ୍କୁ ଧନ୍ୟବାଦ। ଆଉ ଆମେ କ'ଣ ସବୁ ସମସ୍ୟା ଆମେ ଏଇ ଜନହିତବାଣୀ ଦ୍ଵାରା ଜଣେଇ ପାରୁଛୁ ଆପଣମାନଙ୍କୁ। ଆଉ ମୋ ନାଁ ହେଉଛି ମୁନି ଦିଗି, ମୁଁ ଜଣେ ବିଧବା ସ୍ତ୍ରୀ ଲୋକ। ଆଉ ମୋର ଲାଟିନ୍ ଟାଙ୍କି ସଫା ହେବାର ଅଛି, କିନ୍ତୁ ରେଟ୍ ଅଧିକ ହେଉଛି, ସେଥିପାଇଁ ମୁଁ ସଫା କରିପାରୁନି। ଆଉ ସେଥିପାଇଁ ଠିକ ସେ ରେଟ୍ ଯଦି କରିକି ଟାଙ୍କି ଆମର ସଫା ହୁଅନ୍ତା ତାହେଲେ ବହୁତ ଭଲ ହୁଅନ୍ତା। ଆଉ ମୁଁ 21 ନମ୍ବର ୱାର୍ଡ ଆଦିବାସୀ ଗାଁରେ ରୁହେ।